आकाशवाणी। संवाद पढ़ुछंती प्रज्ञा परिमिता जेना। ବ୍ରାଜିଲ୍ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ର ଗସ୍ତର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ନାମ୍ବିଆ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ତାମିଲନାଡୁରେ ଟ୍ରେନ୍ ସହ ସ୍କୁଲ୍ ଭ୍ୟାନ୍ ଧକ୍କାରେ ତିନି ଜଣଙ୍କ ମୃତ୍ୟୁ। ଶ୍ରୀକ୍ଷେତ୍ର ପୁରୀରେ ଚତୁର୍ଦ୍ଧ ମୂର୍ତ୍ତିଙ୍କର ଆଜି ନୀଳାଦ୍ରି ବିଜେ ଏବଂ ଟେକ୍ସାସ୍ରେ ପ୍ରଳୟଙ୍କରୀ ବନ୍ୟା ଶହେରୁ ଉର୍ଦ୍ଧ୍ୱ ମୃତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ରାସିଲିଆଠାରେ ବ୍ରାଜିଲ୍ ରାଷ୍ଟ୍ରପତି ଲୁଇସ୍ ଇନାସିଓ ଲୁଲା ଦା ସିଲ୍ଭାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ରିଓ ଡି ଜେନେରିଓଠାରେ ସପ୍ତଦଶ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପରେ ବ୍ରାସିଲିଆଠାରେ ପହଞ୍ଚିଛନ୍ତି। ଏ ସମ୍ପର୍କରେ ଏକ ରିପୋର୍ଟ।
ପ୍ରଧାନମନ୍ତ୍ରୀ ବ୍ରାସିଲିଆରେ ପହଞ୍ଚିବା ପରେ ବ୍ରାଜିଲ୍ର ପାରମ୍ପରିକ ସଙ୍ଗୀତ ସାମ୍ବାରେଗା ପ୍ରଦର୍ଶନ ମାଧ୍ୟମରେ ତାଙ୍କୁ ବିମାନବନ୍ଦରଠାରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ବ୍ରାସିଲିଆରେ ଥିବା ଭାରତୀୟ ବଂଶୋଦ୍ଭବ ସଦସ୍ୟମାନେ ବିମାନବନ୍ଦରଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହା ଏକ ସ୍କରଣୀୟ ସ୍ୱାଗତ ସମ୍ବର୍ଦ୍ଧନା ମୁହୂର୍ତ୍ତ ବୋଲି ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ସେଠାରେ ଥିବା ଭାରତୀୟ ବଂଶୋଦ୍ଭବ ଭାରତ ସହିତ ନିରନ୍ତର ଯୋଗାଯୋଗରେ ରହିଥିବାରୁ ସେମାନଙ୍କର ବେଶ୍ ପ୍ରଶଂସା କରିଛନ୍ତି ମୋଦି। ପ୍ରଧାନମନ୍ତ୍ରୀ ଆଜି ସେଠାକାର ରାଷ୍ଟ୍ରପତିଙ୍କ ସହ ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି, ମହାକାଶ, ପ୍ରଯୁକ୍ତିବିଦ୍ୟା, କୃଷି, ସ୍ୱାସ୍ଥ୍ୟ ଏବଂ ଲୋକସମ୍ପର୍କ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବ୍ରାଜିଲ୍ରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଦିନେଶ ଭାଟିଆ ପୂର୍ବରୁ ଏ ସମ୍ପର୍କରେ ସୂଚନା ଦେଇ କହିଥିଲେ, ଏହି ଦ୍ୱିପାକ୍ଷିକ ବୈଠକ ଅବସରରେ ଚାରିଟି ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଆତଙ୍କବାଦ ବିରୋଧୀ ପଦକ୍ଷେପ, ପାରସ୍ପରିକ ଗୁପ୍ତ ସୂଚନା ଆଦାନ ପ୍ରଦାନ, ନବୀକରଣୀୟ ଶକ୍ତି ଏବଂ କୃଷି ଗବେଷଣାରେ ସହଯୋଗ ନେଇ ଏହି ଚୁକ୍ତିପତ୍ରଗୁଡ଼ିକ ସ୍ୱାକ୍ଷରିତ ହେବ। ବ୍ରିକ୍ସ ବୈଠକ ପରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତୃବୃନ୍ଦଙ୍କ ସହ ଫଳପ୍ରଦ ଆଲୋଚନା ହୋଇଛି। ବ୍ରିକ୍ସ ଗୋଷ୍ଠୀକୁ ଅଧିକ ପ୍ରଭାବଶାଳୀ କରିବା ଲକ୍ଷ୍ୟ ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପ ପାଇଁ ଶ୍ରୀ ମୋଦି ବ୍ରାଜିଲ୍ ରାଷ୍ଟ୍ରପତି ଏବଂ ସେଠାକାର ସରକାରଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ବିଭିନ୍ନ ସଦସ୍ୟ ରାଷ୍ଟ୍ର ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ଭାରତର ବନ୍ଧୁତାକୁ ଅଧିକ ସୁଦୃଢ଼ କରିବ ବୋଲି ଶ୍ରୀ ମୋଦି ଆଶା ପ୍ରକାଶ କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସତ୍ୟବ୍ରତ ବେହୁରା।
ପଞ୍ଚରାଷ୍ଟ୍ର ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନାମ୍ବିଆର ୱିଣ୍ଡହୋକ୍ରେ ପହଞ୍ଚବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ହେଉଛି ନାମ୍ବିଆକୁ ପ୍ରଥମ ଗସ୍ତ ଏବଂ 27 ବର୍ଷ ପରେ ନାମ୍ବିଆକୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ତୃତୀୟ ଗସ୍ତ। ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ନାମ୍ବିଆର ରାଷ୍ଟ୍ରପତି ନେତୁମ୍ବୋ ନନ୍ଦି ଦାୟିତ୍ୱହଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେଠାକାର ସଂସଦରେ ଶ୍ରୀ ମୋଦି ଉଦ୍ବୋଧନ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ଏକ ରିପୋର୍ଟ।
खनन, हीरा प्रसंस्करण, ऊर्जा, स्वास्थ्य, रक्षा, पर्यावरण एवं जैव विविधता और क्षमता निर्माण समेत व्यापक क्षेत्रों में साझेदार है। दोनों देशों के बीच व्यापार आज $600 मिलियन का है और नामीबिया में भारत का निवेश लगभग $800 मिलियन है। वन्य जीव संरक्षण में साझेदारी को आगे बढ़ाते हुए सितम्बर 2022 में नामीबिया से 8 चीतों को भारत के कुनो राष्ट्रीय उद्यान में स्थानांतरित किया गया था। डिजिटल मोर्चे पर नामीबिया दुनिया का पहला देश बना है जहां NPCI ने केंद्रीय बैंक के साथ UPI जैसी वास्तविक समय भुगतान प्रणाली की तैनाती के लिए प्रौद्योगिकी समझौते पर हस्ताक्षर किए हैं। अपर्णा खूंट, आकाशवाणी समाचार, विंडहोक।
ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ନୋବେଲ୍ ଶାନ୍ତି ପୁରସ୍କାର ନିମନ୍ତେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ସୁପାରିଶ କରିଛନ୍ତି। ଶାନ୍ତି ପ୍ରତିଷ୍ଠା ଦିଗରେ ତାଙ୍କର ଭୂମିକା ରହିଥିବା ନେଇ ନେତାନ୍ୟାହୁ ତାଙ୍କ ନାମ ସୁପାରିଶ କରିଥିବା ଜଣାପଡ଼ିଛି। ହ୍ୱାଇଟ୍ ହାଉସ୍ଠାରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେ ନୋବେଲ୍ କମିଟିକୁ ଦେଇଥିବା ସୁପାରିଶ ପତ୍ରର ଏକ କପି ପ୍ରଦାନ କରିଥିଲେ। ପଶ୍ଚିମ ଏସିଆରେ ଶାନ୍ତି ସୁରକ୍ଷା ବଜାୟ ରଖିବା ଦିଗରେ ଟ୍ରମ୍ପଙ୍କର ଉଦ୍ୟମକୁ ସେ ପ୍ରଶଂସା କରିଥିଲେ। ତାମିଲନାଡୁର କୁଡାଲୋର ଜିଲ୍ଲା ଅନ୍ତର୍ଗତ ସେମାନ କୁପମ୍ଠାରେ ଆଜି ସକାଳେ ପିଲାମାନଙ୍କୁ ନେଇ ଯାଉଥିବା ଏକ ସ୍କୁଲ୍ ଭ୍ୟାନ୍ ଏକ ମାନବବିହୀନ ଲେବୁଲ୍ କ୍ରସିଂଠାରେ ଭିଲ୍ଲୁପୁରମ୍ ମାଇଲାଲାଦୁ ଥାରଲ୍ ଟ୍ରେନ୍ ସହିତ ଧକ୍କା ହେବା ଫଳରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ 5 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ସେହିପରି ଗୁରୁତର ଆହତ ଛାତ୍ରମାନଙ୍କ ପାଇଁ 1 ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କ ନିମନ୍ତେ 50,000 ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଆହତଙ୍କୁ ପୁଡୁଚେରୀସ୍ଥିତ ଜିପମର ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ରେଳ ବିଭାଗର ଗେଟ୍ ଜଗୁଆଳିକୁ ସସ୍ପେଣ୍ଡ କରାଯାଇଛି। ରେଳବାଇ ପକ୍ଷରୁ ଘଟଣା ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀକ୍ଷେତ୍ର ପୁରୀରେ ନବଦିନାତ୍ମକ ଯାତ୍ରା ଶେଷ କରି ଚତୁର୍ଦ୍ଧା ମୂର୍ତ୍ତି ଆଜି ନୀଳାଦ୍ରି ବିଜେ କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରଥ ଉପରେ ସନ୍ଧ୍ୟା ଆଳତୀ ଓ ସନ୍ଧ୍ୟା ଧୂପ ପରେ ଚାରମାଳ ବନ୍ଧାଯିବ। ଏହାପରେ ଅପରାହ୍ନ 4ଟାରୁ ଗୋଟିଏ ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀଳାଦ୍ରି ବିଜେ ଆରମ୍ଭ ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଆସନ୍ତାକାଲିଠାରୁ ଭକ୍ତମାନଙ୍କୁ ନୀଳାଚଳ ଅବଢ଼ା ମିଳିବ। ଯୁକ୍ତରାଷ୍ଟ୍ର ଆମେରିକାର କେନ୍ଦ୍ରୀୟ ଟେକ୍ସାସ୍ ଅଞ୍ଚଳରେ ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା 100ରୁ ଉର୍ଦ୍ଧ ଅତିକ୍ରମ କରିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। କେରି ପ୍ରଦେଶରେ ସର୍ବାଧିକ ମୃତ୍ୟୁ ଘଟିଛି। କ୍ୟାମ୍ପ ମିଷ୍ଟିକ୍ଠାରେ ଗ୍ରୀଷ୍ମକାଳୀନ ଅବକାଶ ଶିବିର ଚାଲିଥିବାରୁ ସେଠାରେ 28 ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଟେକ୍ସାସ୍ର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଡାନ୍ ପ୍ୟାଟ୍ରିକ୍ କହିଛନ୍ତି ଗ୍ୱାଡାଲୁପେ ନଦୀରେ ବନ୍ୟା ଆସିବା ନେଇ ସତର୍କ ସାଇରନ୍ ଦିଆଯାଇଥିଲେ ବହୁ ଲୋକଙ୍କର ଜୀବନ ରକ୍ଷା ହୋଇପାରିଥାନ୍ତା। ଆସନ୍ତା ଗ୍ରୀଷ୍ମରେ ସତର୍କ ସୂଚନା ପ୍ରଦାନ ନିମନ୍ତେ ବ୍ୟବସ୍ଥା କରିବା ଲାଗି ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପ୍ୟାଟ୍ରିକ୍ କହିଛନ୍ତି। ନେପାଳର ରାସୁଆ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଫସି ରହିଥିବା 9 ଜଣଙ୍କୁ ଉଦ୍ଧାରକାରୀ ଦଳ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ନେପାଳ ଚୀନ୍ ସୀମାନ୍ତବର୍ତ୍ତୀ ହେଣ୍ଡେ ନଦୀରେ ବନ୍ୟା ଆସିବା ଯୋଗୁଁ ଏହି ଲୋକମାନେ ସେଠାରେ ଅଟକି ରହିଯାଇଥିଲେ। 37 ଜଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରିନଥିଲା। 22 ଜଣ ଆଶ୍ରୟସ୍ଥଳୀରେ ସୁରକ୍ଷିତ ଭାବେ ଆଶ୍ରୟ ନେଇଥିବା ଜଣାପଡ଼ିଛି। ଅବଶିଷ୍ଟ 15 ଜଣଙ୍କୁ ସନ୍ଧାନ କରିବା ଲାଗି ପଦକ୍ଷେପ ନିଆଯାଉଛି। ନେପାଳ ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଖରାପ ପାଣିପାଗ ଯୋଗୁଁ ରେସୁଆ ଅଞ୍ଚଳକୁ ହେଲିକପ୍ଟର ଯୋଗେ ଉଦ୍ଧାର କାର୍ଯ୍ୟ କରିବା ସମ୍ଭବପର ହୋଇନଥିଲା। ରେସୁଆ ରାଜପଥ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଫଳରେ ଉଦ୍ଧାରକାରୀ ଦଳ ସେମାନଙ୍କ ଯନ୍ତ୍ରାଂଶ ସହ ସେଠାରେ ପହଞ୍ଚିବା ଲାଗି ସମସ୍ୟା ସୃଷ୍ଟି ହେଉଛି। ରାସୁଆ ଜିଲ୍ଲା ଅନ୍ତର୍ଗତ ନେପାଳ ଓ ଚୀନ୍କୁ ଯୋଗାଯୋଗ କରୁଥିବା ମିଟେରୀ ପୋଲ ସେତୁ ଧୋଇ ହୋଇଯିବା ଯୋଗୁଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଚୀନ୍ରେ ପ୍ରବଳ ବର୍ଷା ଯୋଗୁଁ ହେଣ୍ଡେ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶ୍ରୀ ଅମରନାଥ ଯାତ୍ରାର ଆଜି ହେଉଛି ଷଷ୍ଠ ଦିବସ। 38 ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ଚଳିତ ମାସ 3 ତାରିଖଠାରୁ ଆରମ୍ଭ ହୋଇଛି। ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ନୁନୱାନ ପହେଲଗାମ ମୂଳ ଶିବିର ଏବଂ ଗଣ୍ଡରୱାଲ ଜିଲ୍ଲା ଅନ୍ତର୍ଗତ କେନ୍ଦ୍ରୀୟ କାଶ୍ମୀରର ବାଲତାଲ ମୂଳ ଶିବିରରୁ ଯାତ୍ରୀମାନେ ଯାତ୍ରା ଆରମ୍ଭ କରିଛନ୍ତି। ଅମରନାଥ ଗୁମ୍ଫା ହିମାଳୟର କାଶ୍ମୀର ଅଞ୍ଚଳରୁ 12,756 ଫୁଟ ଉଚ୍ଚତାରେ ଅବସ୍ଥିତ। ଗତ 5 ଦିନ ମଧ୍ୟରେ 93,300 ଯାତ୍ରୀ ପବିତ୍ର ଅମରନାଥ ଗୁମ୍ଫା ଦର୍ଶନ ପାଇଁ ଯାତ୍ରା ଆରମ୍ଭ କରିଥିବା ସୂଚନା ମିଳିଛି। ପ୍ରତିଦିନ ଜାମ୍ମୁ ମୂଳ ଶିବିରରୁ ବହୁ ସଂଖ୍ୟାରେ ଯାତ୍ରୀ ଯାତ୍ରା କରୁଛନ୍ତି। ଶ୍ରୀନଗର ଜାମ୍ମୁ ଜାତୀୟ ରାଜପଥରେ ଯାତ୍ରୀମାନଙ୍କୁ ସୁରକ୍ଷା ଦେବା ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଛତିଶଗଡ଼, ପୂର୍ବ ରାଜସ୍ଥାନ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, କୋଙ୍କନ, ଗୋଆ, ମଧ୍ୟପ୍ରଦେଶ, ଓଡ଼ିଶା, ପଞ୍ଜାବ ସମେତ 15 ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦିଆଯାଇଛି। ଦକ୍ଷିଣ ପଶ୍ଚିମ ଗାଙ୍ଗେୟ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ କେନ୍ଦ୍ରୀୟ ଏବଂ ପୂର୍ବ ଭାରତର ଅଧିକାଂଶ ଅଞ୍ଚଳରେ ଆସନ୍ତା 3 ଦିନ ମଧ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରାଯାଇଛି। ସେହିପରି ଆସନ୍ତା 4 ଦିନ ମଧ୍ୟରେ ଦେଶର ଉତ୍ତର ପଶ୍ଚିମ ଭାଗ ଏବଂ ପଶ୍ଚିମ ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅପରପକ୍ଷେ ରାଜଧାନୀ ଦିଲ୍ଲୀ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବ୍ରାଜିଲ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ର ଗସ୍ତର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ନାମ୍ବିଆ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ତାମିଲନାଡୁରେ ଟ୍ରେନ୍ ସହ ସ୍କୁଲ ଭ୍ୟାନ୍ ଧକ୍କାରେ 3 ଜଣଙ୍କ ମୃତ୍ୟୁ। ଶ୍ରୀକ୍ଷେତ୍ର ପୁରୀରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଆଜି ନୀଳାଦ୍ରି ବିଜେ ଏବଂ ଟେକ୍ସାସ୍ରେ ପ୍ରଳୟଙ୍କରୀ ବନ୍ୟା 100ରୁ ଉର୍ଦ୍ଧ୍ୱ ମୃତ। ସମ୍ବାଦ ଶେଷ ହେଲା।